ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଚିରସ୍ଥାୟୀ ପ୍ରଭୁମାନଙ୍କ ପ୍ରଭୁଙ୍କ ସ୍ତୁତି କର, ତାଙ୍କ କରୁଣା ଚିରସ୍ଥାୟୀ। ମଧ୍ୟପତି ବହିଲେ ସ୍ତୁତି କର, ତାଙ୍କ କରୁଣା ଅଜାପତି ବଢ଼ିଲେ ସ୍ତୁତି କର, ତାଙ୍କ କରୁଣା ଚିରସ୍ଥାୟୀ। ଆଗେ ବି ବଢ଼ିବେ ସ୍ତୁତି କର, ତାଙ୍କ କରୁଣା ଚିରସ୍ଥାୟୀ, ତାଙ୍କ କରୁଣା ଚିରସ୍ଥାୟୀ। ଜିହୋବାଙ୍କ ସ୍ତୁତି କର, ତାଙ୍କ କରୁଣା ଚିରସ୍ଥାୟୀ। ପ୍ରଭୁମାନଙ୍କ ପ୍ରଭୁଙ୍କ ଅଜାପତି ରଖିଲେ ସ୍ତୁତି କର, ତାଙ୍କ କରୁଣା ଚିରସ୍ଥାୟୀ। ଅଜାପତି ରଖିଲେ ସ୍ତୁତି କର, ତାଙ୍କ କରୁଣା ଚିରସ୍ଥାୟୀ। ଆଗେ ବି ରଖିବେ ସ୍ତୁତି କର, ତାଙ୍କ କରୁଣା ଚିରସ୍ଥାୟୀ, ତାଙ୍କ କରୁଣା ଚିରସ୍ଥାୟୀ। ଜିହୋବାଙ୍କ ସ୍ତୁତି କର, କରୁଣା ଚିରସ୍ଥାୟୀ। ପ୍ରଭୁମାନଙ୍କ ପ୍ରଭୁଙ୍କ ସ୍ତୁତି କର, ତାଙ୍କ କରୁଣା ଚିରସ୍ଥାୟୀ। ଅଜାପତି ପାଳିଲେ ସ୍ତୁତି କର, ତାଙ୍କ କରୁଣା ଚିରସ୍ଥାୟୀ। ପ୍ରଭୁମାନଙ୍କ ପ୍ରଭୁଙ୍କ ସ୍ତୁତି କର, ତାଙ୍କ କରୁଣା ଚିରସ୍ଥାୟୀ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା ଜାଣିବା ବିଶେଷ ଖୁସି। କେବଳ ସେତିକି ନୁହେଁ, ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆପଣଙ୍କର ଆଗ୍ରହକୁ ଦେଖି ମଧ୍ୟ ବିଶେଷ ଆନନ୍ଦିତ। ତେବେ ଆମେ ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ଆପଣ ନିଶ୍ଚିତ ଭାବରେ ପ୍ରଭୁଙ୍କର ଆଶୀର୍ବାଦର ଅଧିକାରୀ ହୋଇପାରିବେ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ତୁମର ଅନୁଗ୍ରହ ପାଇଁ, ତୁମର ଆଶୀର୍ବାଦ ପାଇଁ, ଯାହାକି ପ୍ରଭୁ ତୁମେ ଅଯାଚିତ ଭାବେ ଆମମାନଙ୍କ ଜୀବନ ପାଇଁ ଦାନ କରିଅଛ। ଧନ୍ୟବାଦ କରୁଅଛୁ ପ୍ରଭୁ, ଯେଉଁ ଶ୍ରୋତାବନ୍ଧୁମାନଙ୍କୁ ତୁମେ ସୁସ୍ଥତା ଦେଇଛ, ଯେଉଁମାନଙ୍କର ସମସ୍ୟା ତୁମେ ସମାଧାନ କରିଅଛ। ହଁ ପ୍ରଭୁ, ଆଜି ମଧ୍ୟ ଅନେକ ଶ୍ରୋତାବନ୍ଧୁମାନେ ଅଛନ୍ତି ଯେଉଁମାନେ କି ପ୍ରଭୁ ତୁମଠାରୁ ସୁସ୍ଥତାର ଅପେକ୍ଷାରେ ଅଛନ୍ତି। ପ୍ରଭୁ ତୁମେ ଏହି ସମୟରେ ସେମାନଙ୍କର ସେହି ଅସୁସ୍ଥତାକୁ ପ୍ରଭୁ ତୁମରି ସୁସ୍ଥକାରୀ ବାହୁରେ ସ୍ପର୍ଶ କରି ସମ୍ପୂର୍ଣ୍ଣ ସୁସ୍ଥତା ଆରୋଗ୍ୟତା ଦେଇ ପ୍ରଭୁ ତୁମେ ସେମାନଙ୍କୁ ତୁମରି ଗୌର ମହିମା ନିମନ୍ତେ ସୁରକ୍ଷା କର। ଏହି ସମୟରେ ପ୍ରଭୁ ତୁମର ଶ୍ରୋତାବନ୍ଧୁମାନଙ୍କୁ ପ୍ରଭୁ ତୁମେ ସୁସ୍ଥତା ଦେଇ ସବଳତା ଦେଇ ତୁମର ଗୌରବ ପାଇଁ ପ୍ରଭୁ ତୁମେ ବଞ୍ଚାଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫିସିଓ 2 ପର୍ବର 14 ପଦରୁ ଆରମ୍ଭ କରି 22 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବା ପାଇଁ ଚାହେଁ ଯେ ଗତ ପାଠରେ ଆମେ ଦେଖିଥିଲୁ ଈଶ୍ୱରଙ୍କର ଅନୁଗ୍ରହ ଦ୍ୱାରା ବିଜାତୀୟମାନେ କିପରି ଈଶ୍ୱରଙ୍କର ଆଶୀର୍ବାଦର ଅଧିକାରୀ ହେଲେ, ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିଲେ ଏବଂ ଈଶ୍ୱରଙ୍କର ସନ୍ତାନତ୍ୱର ଅଧିକାରୀ ହୋଇପାରିଲେ। ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ ଏପିସିଓ 2 ପର୍ବର 14 ପଦରୁ 17 ପଦ ମଧ୍ୟରେ ଏହିପରି ଲେଖା ଅଛି, କାରଣ ସେ ତ ଆମମାନଙ୍କ ଶାନ୍ତି, ସେ ଶତ୍ରୁତା ସ୍ୱରୂପ ମଧ୍ୟବର୍ତ୍ତୀ ବିଚ୍ଛେଦ ପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି, ପୁଣି ବିଧିବିଧାନଯୁକ୍ତ ଆଜ୍ଞାମୂଳକ ବ୍ୟବସ୍ଥାକୁ ଆପଣା ଶରୀରରେ ରହିତ କରିଅଛନ୍ତି, ଯେପରି ସେ ଶାନ୍ତି ସ୍ଥାପନ କରି ଉଭୟକୁ ଆପଣାଠାରେ ଜଣେ ନୂଆ ଲୋକ ସ୍ୱରୂପେ ସୃଷ୍ଟି କରନ୍ତି, ଆଉ କୃଷ ଦ୍ୱାରା ଶତ୍ରୁତା ବିନାଶ କରି ତଦ୍ୱାରା ଉଭୟକୁ ଏକ ଶରୀର ସ୍ୱରୂପ ଗଠନ କରି ଈଶ୍ୱରଙ୍କ ସହିତ ମିଳିତ କରାନ୍ତି, ଆଉ ଦୂରରେ ଥିଲ ଯେ ତୁମେମାନେ, ପୁଣି ନିକଟରେ ଥିଲେ ଯେ ସେମାନେ, ଉଭୟଙ୍କ ନିକଟରେ ସେ ଆସି ଶାନ୍ତିର ସୁଷମାଚାର ପ୍ରଚାର କଲେ। ଯେତେବେଳେ ଆପଣ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହୁଅନ୍ତି ସେତେବେଳେ ଆପଣ କେବଳ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀର ଅଂଶୀ ହୁଅନ୍ତି ନାହିଁ, ମାତ୍ର ଏଥିସହିତ ଆପଣ ଏପରି ଏକ ସ୍ଥାନକୁ ଆସନ୍ତି ଓ ଛିଡ଼ା ହୁଅନ୍ତି ଯେଉଁଠାରେ କି ଆପଣ ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହିତ ଈଶ୍ୱରଙ୍କର ସେବା, ପୂଜା, ଆରାଧନା କରିବା ନିମନ୍ତେ ଓ ତାହାଙ୍କ ସହ ସହଭାଗିତା ସ୍ଥାପନ କରିବା ନିମନ୍ତେ ସମାନ ଅଧିକାର ପ୍ରାପ୍ତ ହୁଅନ୍ତି। କାରଣ ସେହି ଖ୍ରୀଷ୍ଟ ଯୀଶୁ ଆପଣାର ପ୍ରାୟଶ୍ଚିତ ବଳି ଦ୍ୱାରା ଆମ୍ଭମାନଙ୍କୁ ତାହାଙ୍କଠାରେ ଏକ କରିଅଛନ୍ତି। ଆପଣଙ୍କର ଓ ମୋର ମଧ୍ୟରେ କୌଣସି ପାର୍ଥକ୍ୟତା ନାହିଁ, କିମ୍ବା ଜିହୁଦୀ ତଥା ଅଣଜିହୁଦୀ ବା ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ଯଦି ଆପଣ ଖ୍ରୀଷ୍ଟ ବିଶ୍ୱାସୀ ତାହେଲେ ଆପଣ କିଏ ତହିଁରେ କିଛି ଯାଏ ଆସେ ନାହିଁ। ଆପଣ ମୁଁ ଆମେ ପ୍ରତ୍ୟେକ ସେହି ଅନନ୍ତ ରାଜ୍ୟରେ ମିଳିତ ହେବାକୁ ଯାଉଅଛୁ, କାରଣ ଆମେ ପ୍ରତ୍ୟେକ ସେହି ଖ୍ରୀଷ୍ଟଙ୍କଠାରେ ଏକ ହୋଇଅଛୁ। ଏହି ଅଂଶରେ ଜିହୁଦୀ ଓ ବିଜାତୀୟମାନଙ୍କ ମଧ୍ୟରେ ଏକ ପାର୍ଥକ୍ୟତା ଦର୍ଶାଯାଇଅଛି, ମାତ୍ର ଖ୍ରୀଷ୍ଟଙ୍କର କୃଶ ନିକଟରେ ସମସ୍ତେ ଏକ ହୋଇଅଛନ୍ତି। ସେହି ଖ୍ରୀଷ୍ଟଙ୍କର କୃଷାର୍ପିତ ବଳି ଉଭୟଙ୍କ ମଧ୍ୟରେ ଶାନ୍ତି ତଥା ଏକତା ସ୍ଥାପନ କରିଅଛି। ସେ ସେହି ଜିହୁଦୀ ଓ ବିଜାତୀୟ ମଧ୍ୟରେ ଥିବା ଶତ୍ରୁତା ରୂପ ମଧ୍ୟବର୍ତ୍ତୀ ବିଚ୍ଛେଦ ପ୍ରାଚୀରକୁ ଭଗ୍ନ କରିଅଛନ୍ତି ଓ ଉଭୟକୁ ଏକ କରିଅଛନ୍ତି, ଯେପରି ଆପଣ ଓ ମୁଁ ଆମେ ପ୍ରତ୍ୟେକ ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରୁ ଓ ତାହାଙ୍କ ସହ ସହଭାଗିତା ସ୍ଥାପନ କରିପାରୁ। ସେହି ଖ୍ରୀଷ୍ଟ ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରି ବ୍ୟବସ୍ଥାକୁ ସଫଳ କରିଅଛନ୍ତି ଓ ଉଭୟକୁ, ଅର୍ଥାତ୍ ଜିହୁଦୀ ଓ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଏକ ନୂଆ ଲୋକ ସ୍ୱରୂପେ ସୃଷ୍ଟି କରିଅଛନ୍ତି। ଅର୍ଥାତ୍ ଆଜି ଆପଣ ଓ ମୁଁ ଯେତେବେଳେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁ ସେତେବେଳେ ଆମେ ଆଉ ବିଜାତୀୟରେ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ଏକ ନୂଆ ଲୋକ ସ୍ୱରୂପେ ସୃଷ୍ଟି ହେଉ ଓ ଆମେ ସେହି ଜିହୁଦୀମାନଙ୍କ ସହିତ ସମାନ ଅଧିକାର ପ୍ରାପ୍ତ ହେଉ ଓ ଆମେ ଈଶ୍ୱରଙ୍କ ସହିତ ଶାନ୍ତିରେ ସହଭାଗିତା ସ୍ଥାପନ କରୁ ଓ ପରସ୍ପର ସହିତ ଶାନ୍ତି ସ୍ଥାପନ କରୁ। ଆମମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ରହେ ନାହିଁ। ଆମେମାନେ ଯିଏ କେହି ହେଉ ନା କାହିଁକି, ଆମେମାନେ ସେହି ଖ୍ରୀଷ୍ଟଙ୍କଠାରେ ନୂଆ ଲୋକ ରୂପେ ସୃଷ୍ଟି ହେଉ, ଏକ ନୂତନ ଶରୀରରେ ସଂଯୁକ୍ତ ହେଉ, ଯାହାକି ବିଶ୍ୱାସୀ ମଣ୍ଡଳୀ, ଓ ତହିଁରେ କିଛି ପ୍ରଭେଦ ରହେ ନାହିଁ। ଆମେ ପ୍ରତ୍ୟେକ ଖ୍ରୀଷ୍ଟଙ୍କଠାରେ ଏକ ହେଉ। ଏହି ଅଂଶରେ ଖ୍ରୀଷ୍ଟଙ୍କର ଗୌରବମୟ ବ୍ୟକ୍ତିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଅଛି। ସେ କୃଷ ଦ୍ୱାରା କେବଳ ଶାନ୍ତି ସ୍ଥାପନ କଲେ ନାହିଁ, ମାତ୍ର ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନଙ୍କୁ ସେ ତାହାଙ୍କଠାରେ ଏକ କରାନ୍ତି ଓ ତାହାକୁ ନୂଆ ଲୋକ ସ୍ୱରୂପେ ସୃଷ୍ଟି କରାନ୍ତି, ଅର୍ଥାତ୍ ତାହାକୁ ଏକ ନୂତନ ହୃଦୟ ଓ ଜୀବନ ପ୍ରଦାନ କରନ୍ତି। ଏହି ପ୍ରକାରେ ସେ ଆଜି ଆପଣଙ୍କୁ ଓ ମୋତେ ମଧ୍ୟ ସେହି ସମାନ ଅଧିକାର ଦେବାକୁ ଚାହାନ୍ତି ଓ ତାହାଙ୍କଠାରେ ଏକ କରି ଏକ ନୂଆ ଲୋକ ସ୍ୱରୂପେ ସୃଷ୍ଟି କରିବାକୁ ଓ ତାହାଙ୍କ ଶରୀର ରୂପ ବିଶ୍ୱାସୀ ମଣ୍ଡଳୀ ସହିତ ଏକ କରିବାକୁ ଚାହାନ୍ତି ଯେପରି ଆମେ ପ୍ରତ୍ୟେକେ ସେହି ଅନନ୍ତ ଜୀବନର ଅଧିକାରୀ ହେଉ। ସେ ଉଭୟଙ୍କ ନିମନ୍ତେ ପ୍ରାୟଶ୍ଚିତ ବଳି ସ୍ୱରୂପ ହେଲେ ଯେପରି ଆମ୍ଭେମାନେ ବ୍ୟବସ୍ଥା ପାଳନ କରିବା ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ବ୍ୟବସ୍ଥାର ଅଧୀନରୁ ମୁକ୍ତ ହୋଇ ଖ୍ରୀଷ୍ଟଙ୍କର ଧାର୍ମିକତା ଦ୍ୱାରା ଧାର୍ମିକ ବୋଲି ଗଣିତ ହେଉ। ଏକ ନୂତନ ସୃଷ୍ଟିରେ ପରିଣତ ହୋଇ ଓ ନୂତନ ବିଶ୍ୱାସୀ ମଣ୍ଡଳୀର ଅଂଶୀ ହେଉ ଓ ଈଶ୍ୱରଙ୍କ ସହିତ ମିଳିତ ହେଉ। ତାହିଁ ହେଉଛି ଆମମାନଙ୍କର ଏକ ମହାନ ଗୌରବର ବିଷୟ। ଈଶ୍ୱର ପ୍ରକୃତରେ ଜିହୁଦୀମାନଙ୍କୁ ଗୋଷ୍ଠୀୟମାନଙ୍କଠାରୁ ପୃଥକ କରି ଏକ ଭିନ୍ନତା ସୃଷ୍ଟି କରିଥିଲେ। ଜିହୁଦୀମାନେ ମୁଖ୍ୟତଃ ଏକ ଆତ୍ମିକ ଅହମିକାରେ ବୃଦ୍ଧି ପାଉଥିଲେ ଆଉ ପରିଶେଷରେ ଏହା ଜିହୁଦୀ ଓ ବିଜାତୀୟମାନଙ୍କ ମଧ୍ୟରେ ଏକ ଘୃଣାଭାବ ଉଦ୍ରେକ କରାଇଲା। ଯେତେବେଳେ ଜଣେ ଜିହୁଦୀ ଓ ଜଣେ ଅଣଜିହୁଦୀ ଖ୍ରୀଷ୍ଟଙ୍କଠାରେ ଏକ ହୁଅନ୍ତି ସେତେବେଳେ ଶାନ୍ତି ପ୍ରତିଷ୍ଠିତ ହୁଏ। ତେବେ ସେଠାରେ ଶାନ୍ତି ଆସେ କେବଳ ନୂତନ ସ୍ଥିତି ପାଇଁ ନୁହେଁ, ମାତ୍ର ଏଥିସହିତ କିଛି ନୂତନ ବିଷୟ ସାଧିତ ହୋଇଥିବାରୁ। ପାଉଲ ଏହାକୁ ଜଣେ ନୂତନ ମନୁଷ୍ୟ ଭାବରେ ଚିହ୍ନନ୍ତି। ସେହି କାରଣରୁ ପ୍ରେରିତ ପାଉଲ କରନ୍ଥିୟମାନଙ୍କ ନିକଟକୁ ଏହିପରି ଲେଖନ୍ତି, ଜିହୁଦୀ ବା ଗ୍ରୀକ୍ ବା ଈଶ୍ୱରଙ୍କ ମଣ୍ଡଳୀ କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ, ଯାହାକି ପ୍ରଥମ କରନ୍ଥୀୟ 10 32 ପଦରେ ଲେଖା ଅଛି। ସେହି ମଣ୍ଡଳୀ ହେଉଛି ନୂତନ ମନୁଷ୍ୟ। ଏହା ନୁହେଁ ଯେ ଅଣଜିହୁଦୀମାନେ ଜିହୁଦୀମାନଙ୍କର ଆଭିଜାତ୍ୟ ମଧ୍ୟକୁ ଉନ୍ନୀତ ହୋଇଅଛନ୍ତି, ମାତ୍ର ଈଶ୍ୱର ଉଭୟଙ୍କୁ ଏକ ଉଚ୍ଚତର ସୋପାନକୁ ଉନ୍ନୀତ କରିଅଛନ୍ତି। ପ୍ରଭୁଙ୍କର ଜଣେ ଦାସ ଏହାକୁ ଏହିପରି ଭାବେ ଉପସ୍ଥାପିତ କରନ୍ତି, ସେ ଭାବନ୍ତି ନାହିଁ ଯେ ସେ ଆମମାନଙ୍କୁ ସେମାନଙ୍କର ଉଚ୍ଚ ମର୍ଯ୍ୟାଦା ମଧ୍ୟକୁ ଉନ୍ନୀତ କରାଇଛନ୍ତି, ମାତ୍ର ସେ ଆମମାନଙ୍କୁ ଓ ସେମାନଙ୍କୁ ଉଭୟଙ୍କୁ ତଥାପି ଏକ ଉଚ୍ଚତର ସୋପାନ ମଧ୍ୟକୁ ଉନ୍ନୀତ କରାଇଛନ୍ତି। ମୁଁ ଏକ ଦୃଷ୍ଟାନ୍ତ ମଧ୍ୟ ଦେଇ ଏହାକୁ ଆପଣଙ୍କ ନିକଟରେ ସରଳ କରିଦେବାକୁ ଚାହେଁ। ଭାବିନିଅନ୍ତୁ, ଦୁଇଟି ପ୍ରତିମୂର୍ତ୍ତି ରହିଅଛି, ତହିଁମଧ୍ୟରୁ ଗୋଟିଏ ରୂପାର ଓ ଅନ୍ୟଟି ସିସାର, ଆଉ ତାପରେ ଉଭୟକୁ ତରଳା ଯାଇଅଛି, ଆଉ ଦୁଇଟି ଯାକ ପ୍ରତିମୂର୍ତ୍ତିର ସମିଶ୍ରଣରେ ଏକ ସୁବର୍ଣ୍ଣର ପ୍ରତିମୂର୍ତ୍ତି ବାହାରି ଆସିଲା। ଠିକ୍ ସେହିପରି ଭାବେ ସେ ଦୁଇକୁ ଏକ କରିଅଛନ୍ତି। ଆମେ କିପରି ଖ୍ରୀଷ୍ଟଙ୍କଠାରେ ଏକ ହୋଇଅଛୁ, ଏହା ହିଁ ତାହାର ଏକ ଚମତ୍କାର ଦୃଷ୍ଟାନ୍ତ। ପ୍ରିୟ ବନ୍ଧୁ, ଆପଣ ଯିଏ କି ହୁଅନ୍ତୁ ନା କାହିଁକି, ଆପଣ ଯଦି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଅଛନ୍ତି, ତାହେଲେ ଆପଣ ଖ୍ରୀଷ୍ଟଙ୍କଠାରେ ଏକ ହୋଇଅଛନ୍ତି ଓ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହିତ ଏକ ହୋଇଅଛନ୍ତି ଓ ଏକ ନୂତନ ମନୁଷ୍ୟରେ ପରିଣତ ହୋଇଅଛନ୍ତି। ଏହା ହେଉଛି ମଣ୍ଡଳୀ, ଏକ ଗୃହ, ଏକ ମନ୍ଦିର, ଯାହାକି ଈଶ୍ୱର ଆଜି ନିର୍ମାଣ କରୁଅଛନ୍ତି। ତେବେ ଅଣଜିହୁଦୀମାନେ ଜିହୁଦୀମାନଙ୍କର ଆଭିଜାତ୍ୟ ମଧ୍ୟକୁ ଉନ୍ନୀତ ହେବା କହିବା ପରିବର୍ତ୍ତେ ଜଣେ କହିପାରେ ଯେ ଜିହୁଦୀମାନେ ବରଂ ଅଣଜିହୁଦୀମାନଙ୍କ ସ୍ତରକୁ ଅଣାଯାଇଅଛନ୍ତି, ଯେହେତୁ ଜିହୁଦୀମାନେ ଓ ଅଣଜିହୁଦୀମାନେ ଉଭୟ ସେହି ପାପର ସ୍ତରରେ ଅଛନ୍ତି। ପ୍ରକୃତରେ ପାପୀ ସ୍ୱରୂପେ ଆମେ ସମସ୍ତେ ଭାଇ, ଆମେ ସମସ୍ତେ ସେହି ଆଦମଙ୍କ ସନ୍ତାନ, ଯାହାକି ରୋମିଓ 3:9 ଲେଖା ଅଛି। ତେବେ କ'ଣ ଆମ୍ଭେମାନେ କି ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ? ନା, କୌଣସି ପ୍ରକାରେ ନୁହେଁ। କାରଣ ଜିହୁଦୀ ଓ ଗ୍ରୀକ୍ ସମସ୍ତେ ଯେ ପାପର ଅଧୀନ, ଆମ୍ଭେମାନେ ପୂର୍ବରେ ଉଭୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରିଅଛୁ। ତାହିଁ ଥିଲା ଏକ ସ୍ତର, ଯେଉଁ ସ୍ତରରେ କି ଆମ୍ଭେମାନେ ସମସ୍ତେ ଥିଲୁ। ଯେଉଁ ଶାନ୍ତି ବିଷୟରେ ପ୍ରକାଶ କରାଯାଏ ତାହା ଜିହୁଦୀ ଓ ଅଣଜିହୁଦୀମାନଙ୍କ ମଧ୍ୟରେ ଥିବା ଶାନ୍ତି। ଜିହୁଦୀ ଓ ଅଣଜିହୁଦୀମାନେ ଯେତେବେଳେ ପାପୀ ସ୍ୱରୂପେ କୃଷ ନିକଟକୁ ଆସନ୍ତି, ସେମାନେ ଏକ ନୂତନ ସୃଷ୍ଟିରେ ପରିଣତ ହୁଅନ୍ତି, ସେମାନେ ନୂତନ ମନୁଷ୍ୟରେ ପରିଣତ ହୁଅନ୍ତି, ଯାହାକି ଖ୍ରୀଷ୍ଟଙ୍କ ଶରୀର, ପବିତ୍ର ଆତ୍ମାଙ୍କର ମନ୍ଦିର। ପୁରାତନ ନିୟମର ମନ୍ଦିର, ଯାହାକି ମୋଷାଙ୍କ ନିର୍ମିତ ସମାଗମ ତମ୍ବୁର ପରବର୍ତ୍ତୀ ସମୟରେ ନିର୍ମିତ ହୋଇଥିଲା, ଏହାର ବିଭିନ୍ନ ବିଭାଗ ରହିଥିଲା। 3 ବିଭାଗ ନିମନ୍ତେ 3 ପ୍ରବେଶ ପଥ ରହିଥିଲା, ଯାହାକି ବାହ୍ୟ ପ୍ରାଙ୍ଗଣ, ପବିତ୍ର ସ୍ଥାନ ଓ ମହାପବିତ୍ର ସ୍ଥାନ। ତାପରେ ବିଭାଗ ସବୁ ଥିଲା ଯାହାକି ଯାଜକମାନଙ୍କ ନିମନ୍ତେ, ଇସ୍ରାଏଲ ନିମନ୍ତେ, ସ୍ତ୍ରୀମାନଙ୍କ ନିମନ୍ତେ ଓ ବିଜାତୀୟ ବା ଅଣଜିହୁଦୀମାନଙ୍କ ନିମନ୍ତେ ପୃଥକ୍ ପୃଥକ୍ ହୋଇ ରହିଥିଲା। କିନ୍ତୁ ଯୀଶୁଖ୍ରୀଷ୍ଟ ତାହାଙ୍କର କୃଷ୍ୟ ମୃତ୍ୟୁ ଦ୍ୱାରା ସେହି ପରଦାକୁ ହଟେଇଦେଲେ ଆଉ ସେ ପଥ ଅର୍ଥାତ୍ ବାହ୍ୟ ପ୍ରାଙ୍ଗଣ, ସତ୍ୟ ଅର୍ଥାତ୍ ପବିତ୍ର ସ୍ଥାନ ଓ ଜୀବନ ଅର୍ଥାତ୍ ମହାପବିତ୍ର ସ୍ଥାନରେ ପରିଣତ ହେଲେ। ତେଣୁକରି ବର୍ତ୍ତମାନ ଆମ୍ଭେମାନେ ସେହି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସିଧାସଳଖ ପିତା ଈଶ୍ୱରଙ୍କ ନିକଟକୁ ଯିବାର ପଥ ପାଇଅଛୁ। ଏହାପରେ ଦୁଇ ପର୍ବର ଅଠର ପଦରେ ଲେଖା ଅଛି, କାରଣ ତାହାଙ୍କ ଦେଇ ଆମ୍ଭେମାନେ ଉଭୟ ଏକ ଆତ୍ମାଙ୍କ ଦ୍ୱାରା ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛୁ। ଏଠାରେ ଆମେ ତ୍ରିବିଧ ଈଶ୍ୱରଙ୍କର ପରିଚୟ ପାଉ, ପିତା, ପୁତ୍ର ଓ ପବିତ୍ର ଆତ୍ମା। ଏଠାରେ ଆମେ ଦେଖୁ ଯେ ଜିହୁଦୀ ଓ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀ ସମାନ ସ୍ତରରେ ସମାନ ଭାବରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାର ଅଧିକାର ପ୍ରାପ୍ତ ହୋଇଅଛନ୍ତି। ସେହି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସିଧାସଳଖ ପିତା ଈଶ୍ୱରଙ୍କ ନିକଟକୁ ଯିବାର ପଥ ଆମେ ପାଇଅଛୁ। ଆଜି ଯେ କେହି ହେଉନା କାହିଁକି, ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ପିତା ଈଶ୍ୱରଙ୍କ ସହିତ ମିଳିତ ହୋଇ ସହଭାଗିତା ସ୍ଥାପନ କରିପାରେ। ଆସନ୍ତୁ ଏହାପରେ ମଣ୍ଡଳୀ ନିର୍ମାଣର ଅର୍ଥ କ'ଣ ସେହି ସମ୍ପର୍କରେ କିଛି ଆଲୋଚନା କରିବାକୁ ଯିବା। ଦୁଇ ପର୍ବର ଉଣେଇଶ ଓ କୋଡ଼ିଏ ପଦରେ ଏହିପରି ଲେଖା ଅଛି, ଅତଏବ ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ୱରଙ୍କ ପରିବାରଭୁକ୍ତ ଅଟ। ତୁମ୍ଭେମାନେ ପ୍ରେରିତ ଓ ଭାଓବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର। ପାଉଲ ଏଠାରେ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ବିଷୟ ନେଇ ପ୍ରକାଶ କରନ୍ତି ଯେ ସେମାନେ ଆଉ ବିଜାତୀୟ ନୁହନ୍ତି, ମାତ୍ର ନୂତନ ନିୟମର ଜିହୁଦୀ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ୱରଙ୍କ ପରିବାରଭୁକ୍ତ ହୋଇଅଛନ୍ତି। ତେବେ ଏଠାରେ ଆମେ ଏକ ନୂତନ ସମ୍ପର୍କ ଦେଖୁଅଛୁ ଯାହାକି ଏକ ପାରିବାରିକ ସମ୍ପର୍କ, ଈଶ୍ୱରଙ୍କ ପରିବାରର ଅନ୍ତର୍ଭୁକ୍ତ, ଯାହାକି ଆମେ ପୁରାତନ ନିୟମରେ ଲକ୍ଷ୍ୟ କରିବାକୁ ପାରୁନା। ସେମାନେ ତାହାଙ୍କର ସନ୍ତାନ ଅଟନ୍ତି। ପ୍ରଥମ ଯୌହନ ଦୁଇ ପର୍ବର ବାରପଦରେ ଲେଖା ଅଛି, ବତ୍ସ୍ୟଗଣ, ମୁଁ ତୁମମାନଙ୍କ ନିକଟକୁ ଲେଖୁଅଛି, କାରଣ ତାହାଙ୍କ ନାମ ସକାଶେ ତୁମମାନଙ୍କର ପାପ କ୍ଷମା ହୋଇଅଛି। ଆମ୍ଭେମାନେ ସାନ ପିଲା ଅଟୁ। ଏହା ହେଉଛି ଏକ ନୂତନ ସମ୍ପର୍କ, ଏକ ସମ୍ପର୍କ ଯାହାକି ପୁରାତନ ନିୟମରେ ଲକ୍ଷ୍ୟ କରିବାକୁ ମିଳେ ନା। ଏପରିକି ଦାଉଦ, ଯେ କି ଈଶ୍ୱରଙ୍କର ଅତି ପ୍ରିୟ ପାତ୍ର ଥିଲେ, ତାହାଙ୍କୁ ମଧ୍ୟ ଈଶ୍ୱର ଆମ୍ଭ ଦାସ ଦାଉଦ ବୋଲି ସମ୍ବୋଧନ କଲେ, ଯାହାକି ଦ୍ୱିତୀୟ ସାମୁଏଲ ସାତ ପର୍ବର ଆଠ ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ଓ ସେହିପରି ମୂଷାଙ୍କୁ ମଧ୍ୟ ଆମ୍ଭ ଦାସ ମୂଷା ବୋଲି ସମ୍ବୋଧନ କଲେ, ଯାହାକି ଆମେ ଗଣନା ପୁସ୍ତକ ବାର ପର୍ବର ସାତ ପଦରେ ଲକ୍ଷ୍ୟ କରିବାକୁ ପାରୁ। କିନ୍ତୁ ଏହି ନାଗରିକତ୍ୱ ଇସ୍ରାଏଲ ମଧ୍ୟରେ ନୁହେଁ, ମାତ୍ର ଏହା ସ୍ୱର୍ଗରେ। ଫିଲିପି ତିନି ପର୍ବର କୋଡ଼ିଏ ପଦରେ ଲେଖା ଅଛି, ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ। ଆମ୍ଭେମାନେ ଏହି ବର୍ତ୍ତମାନର ଜଗତରେ ଥାଇ ମଧ୍ୟ ଆମେ ସେହି ସ୍ୱର୍ଗର ପ୍ରଜାବାର୍ଯ୍ୟ ହୋଇଅଛୁ। ଆମେମାନେ ସେହି ପ୍ରେରିତ ଓ ଭାଓବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛୁ, ଆଉ ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେଥିର ପ୍ରଧାନ ପ୍ରସ୍ତର। ଏହାର ଅର୍ଥ ନୁହେଁ ପ୍ରେରିତ ଓ ଭାଓବାଦୀମାନେ ସେହି ଭିତ୍ତିମୂଳ, ମାତ୍ର ସେମାନେ ଭିତ୍ତିମୂଳ ସ୍ଥାପନ କଲେ। ପ୍ରେରିତ ଦୁଇ ପର୍ବର ବୟାଳିଶ ପଦରେ ଆମେ ଦେଖୁ ଯେ ସେହି ଆଦ୍ୟ ଖ୍ରୀଷ୍ଟୀୟ ମଣ୍ଡଳୀ ପ୍ରେରିତମାନଙ୍କର ଶିକ୍ଷା ଉପରେ ଗଢ଼ି ଉଠିଥିଲା। ତେବେ ସେହି ଭାଓବାଦୀ ପୁରାତନ ନିୟମର ଭାଓବାଦୀ ନୁହନ୍ତି, ମାତ୍ର ନୂତନ ନିୟମର, ଯାହାକି ଆମେ ତିନି ପର୍ବଟି ଅଧ୍ୟୟନ କଲେ ଜାଣିବାକୁ ପାରିବା। ସେହି ପ୍ରେରିତ ଓ ଭାଓବାଦୀମାନେ ଗୋଟିଏ ଶ୍ରେଣୀରେ ଗଣାଯାଆନ୍ତି। କୋଡ଼ିଏ ପଦରେ ଭାଓବାଦୀମାନଙ୍କର ପରିଚୟକରଣ ନେଇ ଅନେକ କିଛି ବିଷୟ ଲେଖାଯାଇଅଛି। ତେବେ ସେମାନେ ପୁରାତନ ନିୟମର ଭାଓବାଦୀ ନା ନୂତନ ନିୟମର ଭାଓବାଦୀ, ଘଟଣାଟି ହେଉଛି ମାଓବାଦୀମାନେ ପ୍ରେରିତମାନଙ୍କ ପରି ଇଂରାଜୀ ଭାଷାର ଦି ଶବ୍ଦ ବିନା ସମାନ ସ୍ତରରେ ଉପସ୍ଥାପିତ କରାଯାଇଥିବା ବିଷୟରୁ ଅନୁମିତ ହୁଏ ଯେ ଏହି ମାଓବାଦୀମାନେ ନୂତନ ନିୟମର ମାଓବାଦୀମାନଙ୍କୁ ଉପସ୍ଥାପିତ କରନ୍ତି। ଲେଖା ଅଛି, ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର। ଏହା ପ୍ରକାଶ କରେ ଯେ ଖ୍ରୀଷ୍ଟ ହେଉଛନ୍ତି ସେହି ପ୍ରସ୍ତର ଯାହା ଉପରେ ମଣ୍ଡଳୀ ସ୍ଥାପିତ ହୋଇଅଛି। ପ୍ରଥମ କରିନ୍ଥିୟ 3 11 ପଦରେ ଲେଖା ଅଛି, କାରଣ ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇଅଛି ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରିପାରେ ନାହିଁ, ସେହି ଭିତ୍ତିମୂଳ ଯୀଶୁଖ୍ରୀଷ୍ଟ। ପିତର ମଧ୍ୟ ପ୍ରଥମ ପିତର 2:6-8 ମଧ୍ୟରେ ଏହି ବିଷୟ ନେଇ ପ୍ରକାଶ କରନ୍ତି। ପ୍ରଭୁ ଯୀଶୁ ମାଥ୍ୟୁ 16:18 ତାଙ୍କ ନିଜ ବିଷୟ ନେଇ କହନ୍ତି ଯେ ସେ ହେଉଛନ୍ତି ସେହି ପଥର ଯାହା ଉପରେ ମଣ୍ଡଳୀ ଗଠିତ ହୋଇଅଛି। ପ୍ରେରିତ ଓ ମାଓବାଦୀମାନେ ଭିତ୍ତିମୂଳ ସ୍ଥାପନ କଲେ ଓ ଖ୍ରୀଷ୍ଟ ହେଉଛନ୍ତି ସେହି କୋଣର ପ୍ରଧାନ ପ୍ରସ୍ତର ଯାହାଙ୍କ ଉପରେ ମଣ୍ଡଳୀ ଛିଡ଼ା ହୋଇଅଛି। 2:21-22 ପଦରେ ଏହିପରି ଲେଖା ଅଛି, ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛି। ତାହାଙ୍କଠାରେ ତୁମେମାନେ ମଧ୍ୟ ଈଶ୍ୱରଙ୍କ ଆତ୍ମିକ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ। ପାଉଲ ଏଠାରେ ଭିନ୍ନ ଭିନ୍ନ ଗୀର୍ଜାଗୃହକୁ ଦର୍ଶାନ୍ତି ନାହିଁ, ମାତ୍ର ସେ ବ୍ୟକ୍ତିଗତ ଭାବରେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସମ୍ପୂର୍ଣ୍ଣ ଏକ ପବିତ୍ର ମନ୍ଦିରର ଗଠନ ମଧ୍ୟରେ ଖଞ୍ଜି ଦିଅନ୍ତି, ଯାହାକି ପିତର ମଧ୍ୟ ତାଙ୍କ ପ୍ରଥମ ପତ୍ରର 2:5 ଏହି ବିଷୟକୁ ସ୍ପଷ୍ଟ କରିଦିଅନ୍ତି। ପାଉଲ ମଣ୍ଡଳୀକୁ ଏକ ମନ୍ଦିର ସ୍ୱରୂପେ ଉପସ୍ଥାପିତ କରାନ୍ତି ଓ ଏହି ମଣ୍ଡଳୀ ଆଜି ମଧ୍ୟ ନିର୍ମାଣାଧୀନ ଅବସ୍ଥାରେ ରହିଅଛି ଓ ଏହା ସମ୍ପୂର୍ଣ୍ଣ ହେବାକୁ ଯାଉଅଛି, କାରଣ ଲେଖା ଅଛି ଯେ ଏହା ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛି। ଏହାର ଅର୍ଥ ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ, ମାତ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଅଛି। ଏହା ସେହି ପଥର ଉପରେ ପଥର ସ୍ଥାପିତ ହୋଇଥିବା ମଣ୍ଡଳୀକୁ ଦର୍ଶାଏ ନାହିଁ, ମାତ୍ର ଏକ ଜୀବନ୍ତ ତଥା ପୁନର୍ଜନ୍ମପ୍ରାପ୍ତ ବିଶ୍ୱାସୀମାନଙ୍କୁ ନେଇ ଗଠିତ ହେଉଥିବା ଜୀବନ୍ତ ମଣ୍ଡଳୀକୁ ଦର୍ଶାଏ, ଯାହାକି ଏବେ ମଧ୍ୟ ଗଠିତ ହେଉଅଛି। ଈଶ୍ୱର ସେହି ମୃତ ଉପକରଣ ନେଇଅଛନ୍ତି, ଅର୍ଥାତ୍ ଯାହାକି ପାପ ଓ ଅଧର୍ମରେ ମୃତ ଉପକରଣକୁ ନେଇ ତହିଁରେ ଜୀବନ ପ୍ରଦାନ କରୁଅଛନ୍ତି, ଆଉ ସେହି ଜୀବନ୍ତ ତଥା ପୁନର୍ଜନ୍ମ ପ୍ରସ୍ତରଗୁଡ଼ିକ ଏକ ଜୀବନ୍ତ ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛି ବା ବର୍ଦ୍ଧିଷ୍ଣୁ ହେଉଅଛି। ସଲମନଙ୍କ ମନ୍ଦିର ଯେପରି ନିହାଣର ଶବ୍ଦ ବିନା ନିର୍ମିତ ହୋଇଥିଲା, ସେହିପରି ପବିତ୍ର ଆତ୍ମା ନିରବତାର ସହିତ ପ୍ରତ୍ୟେକ ପାପରେ ମୃତ ହୋଇଥିବା ବ୍ୟକ୍ତିକୁ ନୂତନ ଜୀବନ ଦେଇ ଓ ବାପ୍ତିସ୍ମ ଦେଇ ଜୀବନ୍ତ ମନ୍ଦିର ସହିତ ସଂଯୁକ୍ତ କରାନ୍ତି। 1 Corinthians 12:13 ଲେଖା ଅଛି, ଯେଣୁ ଆମ୍ଭେମାନେ ଜିହୁଦୀ ହେଉ ବା ଗ୍ରୀକ୍ ହେଉ, ଦାସ ହେଉ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ, ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ। ଏହା ଏକ ପବିତ୍ର ମନ୍ଦିର ନାମରେ ନାମିତ ହୋଇଅଛି, ଯେହେତୁ ପବିତ୍ର ଆତ୍ମା ତହିଁ ମଧ୍ୟରେ ବାସ କରନ୍ତି। ପବିତ୍ର ଆତ୍ମା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଅନ୍ତରରେ ବାସ କରନ୍ତି। ପବିତ୍ର ଆତ୍ମାରେ ବାପ୍ତିଜିତ ହେବା ଦ୍ୱାରା ଜଣେ ଉଦ୍ଧାରପ୍ରାପ୍ତ ପାପୀ ପ୍ରଭୁ ଯୀଶୁଙ୍କ ସହିତ ସଂଯୁକ୍ତ ହୁଏ ଓ ସେ ଖ୍ରୀଷ୍ଟଙ୍କ ଶରୀର ରୂପ ବିଶ୍ୱାସୀ ମଣ୍ଡଳୀ ସହିତ ସଂଯୁକ୍ତ ହୁଏ। ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର ଓ ଏହା ଈଶ୍ୱରଙ୍କ ବାସସ୍ଥାନ। ଯେତେବେଳେ ଖ୍ରୀଷ୍ଟ ବିଶ୍ୱାସୀମାନେ ଏକ ଗୃହ ମଧ୍ୟରେ ସମବେତ ହୋଇ ଉପାସନା କରନ୍ତି, ପବିତ୍ର ଆତ୍ମା ସେତେବେଳେ ଉପସ୍ଥିତ ଥାଆନ୍ତି ଓ ସେହି ଅର୍ଥରେ ଚିନ୍ତା କଲେ ଈଶ୍ୱର ମଧ୍ୟ ସେହି ସ୍ଥାନରେ ଥାଆନ୍ତି। ମାତ୍ର ଯେତେବେଳେ ବିଶ୍ୱାସୀମାନେ ସେହି ଗୃହ ପରିତ୍ୟାଗ କରନ୍ତି, ସେତେବେଳେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟ ସେହି ସ୍ଥାନରୁ ଅପସାରିତ ହୋଇଯାଏ। ପ୍ରକୃତରେ ଈଶ୍ୱର କୌଣସି ଗୀର୍ଜାଗୃହ ମଧ୍ୟରେ ସୀମିତ ନଥାନ୍ତି, ମାତ୍ର ସେ ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀର ଅନ୍ତର ମଧ୍ୟରେ ବାସ କରନ୍ତି। ମନ୍ଦିର ହିସାବରେ ଆଜି ବିଶ୍ୱାସୀ ମଣ୍ଡଳୀ ନିର୍ମାଣ କରିବାରେ ଈଶ୍ୱରଙ୍କର ଅଭିମତ ହେଉଛି ତାହାଙ୍କର ଉପସ୍ଥିତି ଓ ମହିମାକୁ ଏହି ଜଗତରେ ପ୍ରକାଶ କରିବା। ଯେତେବେଳେ ବିଶ୍ୱାସୀମାନେ ଗୀର୍ଜାଗୃହ ମଧ୍ୟରେ ସମବେତ ହୁଅନ୍ତି, ସେତେବେଳେ ଜଗତ ଉପରେ ଏହି ପ୍ରଭାବ ପଡ଼ିବା ଉଚିତ ଯେ ଈଶ୍ୱର ତାହାଙ୍କର ପବିତ୍ର ମନ୍ଦିର ମଧ୍ୟରେ ଅଛନ୍ତି। ଜଗତ ଅନୁଭବ କରିବା ଉଚିତ ଯେ ଈଶ୍ୱରଙ୍କର ଉପସ୍ଥିତି ଏକ ମାଣ୍ଡଳିକ ଉପାସନାରେ ଅନୁଭବ କରିହେବ। କିନ୍ତୁ ପ୍ରଶ୍ନ ହେଉଛି, ଆଜି କ'ଣ ପ୍ରକୃତରେ ମାଣ୍ଡଳିକ ଉପାସନାରେ ଆମେ ଈଶ୍ୱରଙ୍କ ଉପସ୍ଥିତିକୁ ଉପଲବ୍ଧି କରିପାରୁଛୁ? ଯଦି ନାହିଁ, ତାହେଲେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଏଥିନିମନ୍ତେ ଯତ୍ନବାନ ହେବା ଉଚିତ। ତେବେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ପାଉଲଙ୍କର ପ୍ରାର୍ଥନା କ'ଣ ଥିଲା ତାହା ଆମେ ଅଧ୍ୟୟନ କରି ଆଲୋଚନା କରିବା। କିନ୍ତୁ ଏଠାରେ ଆଜି ପ୍ରଭୁ ଆମମାନଙ୍କୁ ତାଙ୍କର ବାକ୍ୟ ମଧ୍ୟ ଦେଇ ଶିକ୍ଷା ଦିଅନ୍ତି ଯେ ସେ ଚାହାନ୍ତି ଯେପରି ଆମମାନଙ୍କର ହୃଦୟ ମଧ୍ୟରେ ବାସ କରନ୍ତି। ସେ ଚାହାନ୍ତି ଯେପରି ସେ ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ବା ଖ୍ରୀଷ୍ଟୀୟ ମାଣ୍ଡଳିକ ସହଭାଗିତା ମଧ୍ୟରେ ରହିବାକୁ ପାରନ୍ତି। ତେଣୁ ପ୍ରିୟ ବନ୍ଧୁ, ଆଜି ଯେତେବେଳେ ଆମମାନେ ମାଣ୍ଡଳିକ ଉପାସନାରେ ସମବେତ ଭାବେ ଈଶ୍ୱରଙ୍କର ଉପାସନା କରୁ, ସେତେବେଳେ କ'ଣ ପ୍ରକୃତରେ ଆମେ ଈଶ୍ୱରଙ୍କୁ ଗୌରବ ଦେଇପାରୁ, ଈଶ୍ୱରଙ୍କର ପବିତ୍ର ଉପସ୍ଥିତିକୁ ଉପଲବ୍ଧି କରିପାରୁ? ଯଦି ଆମେ ଉପଲବ୍ଧି କରିପାରୁନାହୁଁ, ତାହେଲେ ଆମମାନଙ୍କ ଜୀବନରେ କିଛି ଦୋଷ ତ୍ରୁଟି ରହିଯାଇଛି। ଆମମାନେ ତାହା ସଂଶୋଧିତ କରି ପ୍ରଭୁଙ୍କ ନିକଟକୁ ଆସିବା ଉଚିତ। ପ୍ରଭୁ ଯୀଶୁଙ୍କଠାରେ କ୍ଷମା ପ୍ରାର୍ଥନା କରି ଆମମାନେ ପ୍ରଭୁଙ୍କର ନିକଟବର୍ତ୍ତୀ ହେଲେ ଆମମାନେ ତାଙ୍କର ଉପାସନାରେ ତାଙ୍କର ଉପସ୍ଥିତିକୁ ମଧ୍ୟ ଉପଲବ୍ଧି କରିପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয় অধিক স্পর্শ করেছি তাহা লেখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল আড্রেসটি লিখে রাখন্তু odiattv@radio882.com। তেবে আজি পাই এঠারে রাখুছু। নমস্কার।